ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 2024 ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶା ଓ ତ୍ରିପୁରାକୁ ମିଳିଲା ସର୍ବାଧିକ 7 ଲେଖାଏଁ ପୁରସ୍କାର। ଯୁବପିଢ଼ି ମଧ୍ୟରେ ଥିବା ଆଗ୍ରହ ଓ ଇଚ୍ଛାକୁ ବାସ୍ତବତାରେ ପରିଣତ କରିବା ଲାଗି ସରକାର ସହାୟତା କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ଠାରେ ଆଜିଠାରୁ ଆରମ୍ଭ ହେବ 22ତମ ଦିବ୍ୟ କଳା ମେଳା। 2040 ସୁଦ୍ଧା ଚନ୍ଦ୍ରରେ ଅବତରଣ କରିବେ ଜଣେ ଭାରତୀୟ, କହିଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ। ଏବଂ ମହିଳା ଜୁନିୟର ଏସିଆ କପ୍ ହକିରେ ଆଜି ଭାରତ ଥାଇଲାଣ୍ଡ ମଧ୍ୟରେ ମୁକାବିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ବିଜ୍ଞାନ ଭବନରେ 2024 ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି। ଗତ ସନ୍ଧ୍ୟାରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବିଭିନ୍ନ ବର୍ଗରେ 45 ଜଣଙ୍କୁ ପୁରସ୍କୃତ କରାଯାଇଛି। ଏଥିରେ ଓଡ଼ିଶା ଓ ତ୍ରିପୁରାକୁ ସର୍ବାଧିକ 7 ଲେଖାଏଁ ପୁରସ୍କାର ମିଳିଛି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମସ୍ତ ବିଜେତାଙ୍କୁ ପ୍ରଶଂସା କରିବା ସହ ଭବିଷ୍ୟତରେ ଶ୍ରେଷ୍ଠ କାର୍ଯ୍ୟ ପାଇଁ ଏହା ପ୍ରେରଣା ଯୋଗାଇବ ବୋଲି କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଦେଶର 64% ନାଗରିକ ଗ୍ରାମୀଣ ଭାରତରେ ବସବାସ କରୁଥିବାରୁ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଗାଁ ଓ ଗ୍ରାମବାସୀଙ୍କ ବିକାଶ ଗୁରୁତ୍ୱପୂର୍ଣ୍ଣ। ପ୍ରତିବନ୍ଧକକୁ ଦୂର କରି ଯୁବପିଢ଼ି ମଧ୍ୟରେ ଥିବା ଆଗ୍ରହ ଓ ଇଚ୍ଛାକୁ ବାସ୍ତବତାରେ ପରିଣତ କରିବା ଲାଗି ସରକାର ସହାୟତା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତକାଲି 2024 ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଗ୍ରାଣ୍ଡ ଫିନାଲେରେ ଶ୍ରୀ ମୋଦି ଯୁବ ପ୍ରତିଭାମାନଙ୍କ ସହ ଭାବ ବିନିମୟ କରିଥିଲେ। ସେ କହିଥିଲେ ଦେଶ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା ପାଇଁ ଉପାୟ ଖୋଜିବା ଦିଗରେ ଯୁବପିଢ଼ି ସକ୍ରିୟ ହୋଇଛନ୍ତି। ଆଗାମୀ ଦିନରେ ବିଶ୍ୱ ଜ୍ଞାନ ଏବଂ ନୂତନ ଉଦ୍ଭାବନ ସହ ପରିଚାଳିତ ହେବାକୁ ଯାଉଥିବାରୁ ଭାରତର ଯୁବପିଢ଼ି ଏହାକୁ ପୂରଣ କରିପାରିବ ବୋଲି ବିଶ୍ୱ ସ୍ୱୀକାର କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ଆହ୍ୱାନଗୁଡ଼ିକର ମୁକାବିଲା ନିମନ୍ତେ ଯୁବପିଢ଼ିଙ୍କୁ ଅଧିକ କ୍ରିୟାଶୀଳ ହେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ହାକାଥନ୍ କେବଳ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ନୁହେଁ, ବରଂ ଏକ ଜନହିତକର ଶାସନ ମଡେଲର ଅଂଶବିଶେଷ। ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ଠାରେ ଆଜିଠାରୁ 22ତମ ଦିବ୍ୟ କଳା ମେଳା ଆରମ୍ଭ ହେବ। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହା ଆୟୋଜନ କରାଯାଉଛି। ଦିବ୍ୟ କଳା ମେଳାରେ ସାରା ଦେଶରୁ ଦିବ୍ୟାଙ୍ଗ କାରିଗର, ଉଦ୍ୟୋଗୀ ଓ କଳାକାରମାନଙ୍କ ପ୍ରତିଭା, ସୃଜନଶୀଳତା ଏବଂ ଉଦ୍ୟୋଗୀ ଭାବନାକୁ ପ୍ରଦର୍ଶନ କରାଯିବ। 100ରୁ ଅଧିକ ଦିବ୍ୟାଙ୍ଗ ଉଦ୍ୟୋଗୀ ଓ କାରିଗର ସେମାନଙ୍କ ଉତ୍ପାଦ ଓ ଦକ୍ଷତା ପ୍ରଦର୍ଶନ କରିବେ। ପ୍ରତିଦିନ ପୂର୍ବାହ୍ନ 11:00 ରାତି 9:00 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚଳିତ ମାସ 22 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କେନ୍ଦ୍ର ସରକାର ଆସନ୍ତା ବର୍ଷ ମାର୍ଚ୍ଚ 31 ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ଗହମ ମହଜୁଦ ସୀମାକୁ ସଂଶୋଧନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସାମଗ୍ରିକ ଖାଦ୍ୟ ନିରାପତ୍ତାକୁ ନିୟନ୍ତ୍ରଣ କରିବା ଏବଂ ଅସାଧୁ ଉପାୟରେ ଗହମ ମହଜୁଦ ରୋକିବା ଲାଗି କେନ୍ଦ୍ର ସରକାର ପୂର୍ବରୁ ମହଜୁଦ ସୀମା ଲାଗୁ କରିଥିଲେ। ବ୍ୟବସାୟୀ ଏବଂ ହୋଲସେଲରଙ୍କ ପାଇଁ ପୂର୍ବରୁ ଗହମ ମହଜୁଦ ସୀମା 2000ରୁ 1000 ମେଟ୍ରିକ୍ ଟନ୍କୁ ହ୍ରାସ କରାଯାଇଥିବା ବେଳେ ଖୁଚୁରା ବ୍ୟବସାୟୀଙ୍କ ପାଇଁ ଏହି ସୀମା 10ରୁ 5 ମେଟ୍ରିକ୍ ଟନ୍କୁ ହ୍ରାସ କରାଯାଇଥିଲା। ଏ ସମ୍ପର୍କରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି 2024 ରବି ଋତୁରେ 1132 ଲକ୍ଷ ମେଟ୍ରିକ୍ ଟନ୍ ଗହମ ଗଚ୍ଛିତ କରାଯାଇଛି। ଆସନ୍ତା ଡିସେମ୍ବର 14 ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ରାଜ କପୁରଙ୍କ ଜନ୍ମ ଶତବାର୍ଷିକୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜୀବନୀ ଓ ପରମ୍ପରାକୁ ସ୍ମରଣ କରି ଗତକାଲି ନୂଆଦିଲ୍ଲୀରେ ତାଙ୍କ ପରିବାରବର୍ଗଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ କପୁର ପରିବାର ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ରାଜ କପୁର ଚଳଚ୍ଚିତ୍ର ମହୋତ୍ସବକୁ ନିମନ୍ତ୍ରଣ କରାଯାଇଛି। ଚଳିତ ମାସ 13ରୁ 15 ପର୍ଯ୍ୟନ୍ତ ଦେଶର 40 ସହରରେ ଏହା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ପ୍ରତି ଚଳଚ୍ଚିତ୍ର ନିର୍ମାତାମାନଙ୍କ ଅବଦାନ ପ୍ରଶଂସନୀୟ। ଏହି ସାକ୍ଷାତ ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀ ରାଜ କପୁରଙ୍କୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ କରିବା ଲାଗି ଅନୁରୋଧ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ରାଜ କପୁର ସେମାନଙ୍କ ଜୀବନ ଉପରେ ପ୍ରଭାବ ପକାଇଥିଲେ। ଭାରତୀୟ ସିନେମାକୁ ଏସିଆର ନୂତନ ପିଢ଼ି ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବା କ୍ଷେତ୍ରରେ କପୁର ପରିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2035 ମସିହା ସୁଦ୍ଧା ଭାରତ ମହାକାଶରେ ଭାରତ ଅନ୍ତରୀକ୍ଷ କେନ୍ଦ୍ର ସ୍ଥାପନ କରିବ ଏବଂ 2040 ମସିହା ସୁଦ୍ଧା ଜଣେ ଭାରତୀୟ ଚନ୍ଦ୍ରରେ ଅବତରଣ କରିବେ ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି। ନୂଆଦିଲ୍ଲୀରେ ସମସ୍ତ ବିଜ୍ଞାନ ମନ୍ତ୍ରଣାଳୟର ସଫଳତା ଶୀର୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ସିଂ କହିଛନ୍ତି, ମହାକାଶ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ସଂସ୍କାରମୂଳକ ପଦକ୍ଷେପ ଏହାକୁ ଗତି ପ୍ରଦାନ କରିଛି। ସେ କହିଛନ୍ତି, ଏପର୍ଯ୍ୟନ୍ତ ଭାରତରୁ 432 ବିଦେଶୀ ଉପଗ୍ରହ ଉତ୍କ୍ଷେପଣ କରାଯାଇଛି। ଗତ 10 ବର୍ଷରେ ପ୍ରାୟ 90% ଉତ୍କ୍ଷେପଣ ହୋଇଥିବା ସେ କହିଛନ୍ତି। ବାୟୋଟେକ୍ନୋଲୋଜି, ଜୈବ ଅର୍ଥନୀତି, ଜିଓସ୍ପାଟିଆଲ କାର୍ଯ୍ୟକ୍ରମ, ପ୍ରତିରକ୍ଷା ଏବଂ କୃଷି କ୍ଷେତ୍ରରେ ଭାରତ ବିଜ୍ଞାନର ପ୍ରୟୋଗ କରି ଅଗ୍ରଗତି କରୁଛି ବୋଲି ସେ କହିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ବ୍ୟାଙ୍କିଂ କ୍ଷେତ୍ର ବିଶେଷ କରି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି କହିଛନ୍ତି, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଜାଲିଆତିକାରୀଙ୍କ ପାଇଁ ଅସୀମିତ ପାଣ୍ଠିର ଉତ୍ସ ଭାବେ ବ୍ୟବହାର କରାଯାଉଛି। ଅର୍ଥମନ୍ତ୍ରୀ କହିଛନ୍ତି, ମୋଦି ସରକାରଙ୍କ ମୂଳ ନୀତି ହେଉଛି ନାଗରିକ କେନ୍ଦ୍ରିତ ଶାସନ। ସେ କହିଛନ୍ତି, ୟୁପିଏ ଶାସନ କାଳରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ପାଇଁ ଏଟିଏମ୍ ଭଳି ବ୍ୟବହାର କରାଯାଉଥିଲା। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀମତୀ ସୀତାରମଣ ଏହି ବିଷୟରେ କହିଛନ୍ତି, ୟୁପିଏ ଶାସନ କାଳରେ କର୍ପୋରେଟ୍ ଋଣ ଓ ଅଯଥା ଋଣ ଯୋଗୁଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା। ସେ କହିଛନ୍ତି, 54 କୋଟି ଜନଧନ ବ୍ୟାଙ୍କ ଖାତା ଖୋଲାଯାଇଥିବା ବେଳେ 52 କୋଟିରୁ ଅଧିକ ବନ୍ଧକମୁକ୍ତ ଋଣ ପ୍ରଦାନ କରାଯାଇଛି। ପିଏମ୍ ମୁଦ୍ରା ଯୋଜନାରେ 68% ମହିଳା ହିତାଧିକାରୀ ଥିବାବେଳେ ପିଏମ୍ ସ୍ୱନିଧି ଯୋଜନାରେ 44% ମହିଳା ହିତାଧିକାରୀ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ଫେସବୁକ୍, ଇନ୍ଷ୍ଟାଗ୍ରାମ୍ ଏବଂ ହ୍ୱାଟ୍ସଆପ୍ ଭଳି ସାମାଜିକ ଗଣମାଧ୍ୟମଗୁଡ଼ିକ ସଠିକ୍ ଭାବେ କାର୍ଯ୍ୟ କରୁନଥିଲା ବୋଲି ମେଟା ପକ୍ଷରୁ କୁହାଯାଇଛି। ଏଭଳି କାହିଁକି ଘଟିଲା ସେ ବିଷୟରେ ମେଟା ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲେ ମଧ୍ୟ ପରେ ଏହି ସାମାଜିକ ଗଣମାଧ୍ୟମଗୁଡ଼ିକ ସ୍ୱାଭାବିକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଛି। ମେଟା ପକ୍ଷରୁ କୁହାଯାଇଛି, କୌଣସି ଏକ ବୈଷୟିକ ସମସ୍ୟା ଯୋଗୁଁ ଅନେକ ଉପଭୋକ୍ତା ଏଗୁଡ଼ିକ ବ୍ୟବହାର କରିବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଯେତେ ଶୀଘ୍ର ସମ୍ଭବ ସମସ୍ତଙ୍କ ପାଇଁ ଏହା ସ୍ୱାଭାବିକ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏଭଳି ତ୍ରୁଟି ପାଇଁ କମ୍ପାନୀ କ୍ଷମା ପ୍ରାର୍ଥନା କରିଛି। ଆଫଗାନିସ୍ତାନର କାର୍ଯ୍ୟକାରୀ ଶରଣାର୍ଥୀ ବିଭାଗ ମନ୍ତ୍ରୀ ଖଲିଲ ରେହମାନ ହକ୍କାନି ଗତକାଲି କାବୁଲସ୍ଥିତ ମନ୍ତ୍ରଣାଳୟ ମଧ୍ୟରେ ଥିବା ତାଙ୍କ କାର୍ଯ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ସେ ବିଭିନ୍ନ ଦସ୍ତାବିଜ୍ରେ ଦସ୍ତଖତ କରୁଥିବା ବେଳେ ଅତିଥି ବେଶରେ ଆସିଥିବା ଜଣେ ବ୍ୟକ୍ତି ଆତ୍ମଘାତୀ ବୋମା ବିସ୍ଫୋରଣ କରିଥିଲା। ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଏହାକୁ ଆଇଏସ୍ଆଇଏସ୍ ଆତଙ୍କବାଦୀଙ୍କ ଆକ୍ରମଣ ବୋଲି ଦର୍ଶାଇଛି। ତାଲିବାନ ପକ୍ଷରୁ ଆଇଏସ୍ଆଇଏସ୍ ଆତଙ୍କବାଦୀଙ୍କ ଆକ୍ରମଣକୁ ଖୱାରିଜ୍ ବୋଲି କୁହାଯାଏ। ଏହି ଆତ୍ମଘାତୀ ବୋମା ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ବୋମା ବିସ୍ଫୋରଣରେ ଅନ୍ୟ 6 ଜଣ ମଧ୍ୟ ପ୍ରାଣ ହରାଇଛନ୍ତି। ମହିଳା ଜୁନିୟର ଏସିଆ କପ୍ ହକିରେ ଆଜି ମସ୍କଟରେ 4ର୍ଥ ତଥା ଅନ୍ତିମ ଲିଗ୍ ମ୍ୟାଚ୍ରେ ଭାରତ ଥାଇଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଗତକାଲି ଅନୁଷ୍ଠିତ 3ର୍ତ୍ତୀୟ ମ୍ୟାଚ୍ରେ ଭାରତ 1-2 ଗୋଲ୍ରେ ଚୀନ୍ଠାରୁ ପରାସ୍ତ ହୋଇଥିଲା। ଏହି ବିଜୟ ସହ 9 ପଏଣ୍ଟ ହାସଲ କରି ପୁଲ୍ ଏରେ ଚୀନ୍ ଶୀର୍ଷରେ ରହିଛି। ଭାରତ ମାଲେସିଆ ସହ 6 ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଆସନ୍ତା ଶନିବାର ଦିନ ସେମିଫାଇନାଲ୍ ଏବଂ ରବିବାର ଦିନ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଜାପାନରେ ଗତବର୍ଷ ଅନୁଷ୍ଠିତ ମହିଳା ଜୁନିୟର ଏସିଆ କପ୍ରେ ଭାରତ 2-1 ଗୋଲ୍ରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଟାଇଟଲ୍ ହାସଲ କରିଥିଲା। 2024 ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶା ଓ ତ୍ରିପୁରାକୁ ମିଳିଲା ସର୍ବାଧିକ 7ଟି ଲେଖାଏଁ ପୁରସ୍କାର। ଯୁବପିଢ଼ି ମଧ୍ୟରେ ଥିବା ଆଗ୍ରହ ଓ ଇଚ୍ଛାକୁ ବାସ୍ତବତାରେ ପରିଣତ କରିବା ଲାଗି ସରକାର ସହାୟତା କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ଠାରେ ଆଜିଠାରୁ ଆରମ୍ଭ ହେବ 22ତମ ଦିବ୍ୟ କଳା ମେଳା। 2040 ମସିହା ସୁଦ୍ଧା ଚନ୍ଦ୍ରରେ ଅବତରଣ କରିବେ ଜଣେ ଭାରତୀୟ, କହିଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ। ଏବଂ ମହିଳା ଜୁନିୟର ଏସିଆ କପ୍ ହକିରେ ଆଜି ଭାରତ ଥାଇଲାଣ୍ଡ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।